ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବୋତ୍ସୁଆନା ରାଷ୍ଟ୍ରପତି ଡୁମା ବୋକାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁଟାନ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଭାରତ ସହଯୋଗରେ ନିର୍ମିତ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନରେ ଚଳିତ ଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି କହିଲେ ନିର୍ବାଚନ ଆୟୋଗ। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ କ୍ୟୁବା ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର ଏବଂ ଶିଶୁଙ୍କୁ ନିମୋନିଆରୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୋତ୍ସୁଆନା ପ୍ରତିପକ୍ଷ ଡୁମା ବୋକାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଗାବ୍ରୋନ୍ରେ ଏହି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବିଭିନ୍ନ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଉଭୟ ଦେଶ ମଧ୍ୟରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ପ୍ରୋଜେକ୍ଟ ଚିତା ଅଧୀନରେ ବୋତ୍ସୁଆନା ଭାରତକୁ 8 ଚିତାବାଘ ଉପହାର ଦେବ। ରାଷ୍ଟ୍ରପତି ମୁର୍ମୁ ତାଙ୍କର ଆଙ୍ଗୋଲା ଗସ୍ତ ଶେଷ କରି ଗତ ସନ୍ଧ୍ୟାରେ ବୋତ୍ସୁଆନାର ରାଜଧାନୀରେ ପହଞ୍ଚିଥିଲେ। ସେଠାରେ ବୋତ୍ସୁଆନା ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ସଂସଦକୁ ସମ୍ବୋଧନ କରିବା ସହ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବୋତ୍ସୁଆନାରେ ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା କେତେକ ସ୍ଥାନ ରାଷ୍ଟ୍ରପତି ପରିଦର୍ଶନ କରିବେ। ଦୁଇ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲା ଏବଂ ବୋତ୍ସୁଆନାକୁ କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କର ଏହା ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ରାଜା ଜିଗ୍ମେ ଖେସର ନାମଗେନ୍ ୱାଙ୍ଗଚୁଙ୍କ ନିମନ୍ତ୍ରଣ କ୍ରମେ ଦୁଇଦିନିଆ ଭୁଟାନ ଗସ୍ତ କରିଛନ୍ତି। ଥିମ୍ପୁଠାରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ପାରସ୍କରିକ ସ୍ୱାର୍ଥ ଆଧାରିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଥିମ୍ପୁଠାରେ ଚାଲିଥିବା ବିଶ୍ୱଶାନ୍ତି ପ୍ରାର୍ଥନା ମହୋତ୍ସବର ଅଂଶସ୍ୱରୂପ ଚାଙ୍ଗ୍ଲି ମିଥାଙ୍ଗ ଷ୍ଟାଡିୟମରେ କାଳଚକ୍ର ଦୀକ୍ଷା ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଭୁଟାନର ଚତୁର୍ଥ ଡରୁକ୍ ଗ୍ୟାଲୋପ ଜିଗ୍ମେ ସିଙ୍ଗେ ୱାଙ୍ଗଚୁଙ୍କ 70ତମ ଜନ୍ମବାର୍ଷିକୀ ପାଳନ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଭୁଟାନର ତ୍ରୟୋଦଶ ପଞ୍ଚବାର୍ଷିକ ଯୋଜନାକୁ ଭାରତ ସମର୍ଥନ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଭୁଟାନର ଶକ୍ତି ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ଶ୍ରୀ ମୋଦି ଏହି ଅବସରରେ 4,000 କୋଟି ଟଙ୍କାର ରିହାତିମୂଳକ ଲାଇନ୍ ଅଫ୍ କ୍ରେଡିଟ୍ ଭାରତ ପକ୍ଷରୁ ଘୋଷଣା କରିଛନ୍ତି। 1200 ମେଗାୱାଟ୍ ପୁନତ୍ସାଞ୍ଚୁ ପ୍ରଥମ ଜଳସେଚନ ପ୍ରକଳ୍ପର ମୁଖ୍ୟ ନଦୀବନ୍ଧ ଗଠନ କାର୍ଯ୍ୟ ପୁନଃ ଆରମ୍ଭ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁଟାନ ରାଜାଙ୍କ ସହ ମିଳିତ ଭାବେ ଶ୍ରୀ ମୋଦି 1020 ମେଗାୱାଟ୍ କ୍ଷମତା ବିଶିଷ୍ଟ ପୁନତ୍ସାଞ୍ଚୁ ଦ୍ୱିତୀୟ ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଭାରତ ସହଯୋଗରେ ଭୁଟାନରେ ଏପର୍ଯ୍ୟନ୍ତ 5 ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି।
ଭାରତ ଓ ଭୁଟାନ କି ପ୍ରଗତି ଓ ସମୃଦ୍ଧି ଏକ ଦୂସରେ ସେ ଜୁଡ଼େ ହୁଏ ହୈ ଔର ଇସି ଭାବନା ସେ ଭାରତ ସରକାର ନେ ପିଛଲେ ବର୍ଷ ଭୁଟାନ କେ 5-year ପ୍ଲାନ କେ ଲିଏ 10,000 କରୋଡ ରୁପିଜ ସହଯୋଗ କି ଘୋଷଣା କି ଥୀ। ये फंड रोड से लेकर एग्रीकल्चर तक, फाइनेंस से लेकर हेल्थ केयर तक, ऐसे हर सेक्टर में उपयोग हो रहा है, जिससे भूटान के नागरिकों की ईज ऑफ लिविंग बढ़ रही है।
ଦକ୍ଷିଣ ଭୁଟାନର ଗେଲେଫୁମ୍ ମାଇଣ୍ଡଫୁଲନେସ୍ ସହର ଅନ୍ତର୍ଗତ ହାଟିସର୍ଠାରେ ଏକ ଇମିଗ୍ରେସନ୍ ଚେକ୍ପୋଷ୍ଟ ପ୍ରତିଷ୍ଠା କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ସୀମାପାର ପର୍ଯ୍ୟଟନ ଏବଂ ନିବେଶକଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହେବ। ଆସାମର କୋକ୍ରାଝରରୁ ଗେଲେଫୁ ମାଇଣ୍ଡଫୁଲନେସ୍ ସହର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପ୍ରକଳ୍ପକୁ ଖୁବ୍ ଶୀଘ୍ର ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଭୁଟାନ ଭାରତର ବିଶାଳ ବଜାରର ସୁବିଧା ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବିଧାନସଭା ନିର୍ବାଚନରେ ଚଳିତ ଥର ରେକର୍ଡ ସଂଖ୍ୟକ ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ 68.76% ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ 65.08% ମତଦାନ ହୋଇଥିଲା। ଏହାକୁ ମିଶାଇ ଦୁଇଟି ଯାକ ପର୍ଯ୍ୟାୟରେ ହାରାହାରି 66.91% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। 1951 ପରଠାରୁ ତୁଳନାତ୍ମକ ଭାବରେ ଦେଖିଲେ ଚଳିତ ଥର ରାଜ୍ୟରେ ସର୍ବାଧିକ ମତଦାନ ହୋଇଛି ବୋଲି ଶ୍ରୀ କୁମାର କହିଛନ୍ତି।
1951 से अब तक हुए सभी चुनावों में सर्वाधिक प्रतिशत वोटिंग की, जो कि लगभग 66.9% है। 1951 से लेकर अब तक हुए सभी चुनावों में हमारी माताओं, बहुओं और बेटियों ने चुनाव आयोग पर पूर्ण विश्वास जताते हुए अभी तक का सबसे अधिक मतदान किया है, 71%।
ବିହାରରେ ପ୍ରଥମ ପର୍ଯ୍ୟାୟରେ ଗତ 6 ତାରିଖରେ 18 ଜିଲ୍ଲାର 121 ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି 20 ଜିଲ୍ଲାର 122 ବିଧାନସଭା ମଣ୍ଡଳୀ ପାଇଁ ମତଦାନ ହୋଇଛି। 7 ରାଜ୍ୟର 8 ବିଧାନସଭା ମଣ୍ଡଳୀରେ ଉପନିର୍ବାଚନ ପାଇଁ ମଧ୍ୟ ଗତକାଲି ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିହାର ବିଧାନସଭା ଏବଂ 8 ଯାକ ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବା ସହ ଫଳାଫଳ ଘୋଷଣା କରାଯିବ। ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ତୃତୀୟ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ଅଂଶୀଦାରମାନଙ୍କ ସହ ଏହି ବୈଠକରେ ଅର୍ଥମନ୍ତ୍ରୀ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥ ମନ୍ତ୍ରଣାଳୟ କହିଛି, ଆସନ୍ତା ବଜେଟ୍ ପ୍ରସ୍ତୁତି ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ବୋଲି ମନ୍ତ୍ରଣାଳୟ କହିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତ ଓ କ୍ୟୁବା ମଧ୍ୟରେ ହାଭାନାଠାରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରରେ ଅପରାଧିକ ମାମଲାରେ ପାରସ୍କରିକ ଆଇନ ସହାୟତା ଉପରେ ଏକ ଚୁକ୍ତି ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ଓ ସହଯୋଗ ପାଇଁ ଆଚରଣ ବ୍ୟବସ୍ଥା ସାମିଲ ରହିଛି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟ୍ ଏବଂ କ୍ୟୁବାର କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀ ଗରଡୋ ପେନେଲଭର୍ଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୈଠକ ସମୟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏବଂ କ୍ୟୁବାର କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହେବା ସହ ସ୍ୱାର୍ଥଜଡ଼ିତ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଛି। ଶ୍ରୀ ଗେରାଡୋ ପେନେଲଭର୍ ସାମ୍ପ୍ରତିକ ବର୍ଷଗୁଡ଼ିକରେ କ୍ୟୁବା ଦ୍ୱୀପପୁଞ୍ଜରେ ହୋଇଥିବା ଘୂର୍ଣ୍ଣିବାତ୍ୟା ପରେ ଭାରତର ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆଜି ବିଶ୍ୱ ନିମୋନିଆ ଦିବସ ଅବସରରେ ଶିଶୁମାନଙ୍କୁ ନିମୋନିଆରୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ସରକାର ସୁଦୃଢ଼ ସ୍ୱାସ୍ଥ୍ୟ ପ୍ରଣାଳୀ ଏବଂ ସାମୁହିକ ସଚେତନତା ମାଧ୍ୟମରେ ଶିଶୁଙ୍କଠାରେ ନିମୋନିଆକୁ ହ୍ରାସ କରିବା ପାଇଁ ସାଇନ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ନିମୋନିଆ ନେହିତ ବଚପନ ସହି ଅଭିଯାନ ବାର୍ତ୍ତାକୁ ସଫଳ ଭାବେ କାର୍ଯ୍ୟାନ୍ୱୟନ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ନିତ୍ୟାନ୍ତ ଜରୁରୀ। କାନାଡ଼ାର ଆଣ୍ଟାରିଓଠାରେ G7 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଆଜି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ଭେଟିଛନ୍ତି। କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦଙ୍କୁ G7 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ ଏବଂ ଅଗ୍ରଗତି ନେଇ ଅଭିନନ୍ଦନ ଜଣାଇଛନ୍ତି। ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ଦେଇଛନ୍ତି। ଏହି ସମ୍ମିଳନୀ ଅବସରରେ ଡକ୍ଟର ଜୟଶଙ୍କର ମେକ୍ସିକୋର ବୈଦେଶିକ ମନ୍ତ୍ରୀ ଡକ୍ଟର ଜୁଆନ୍ ରାମନ୍ ଡେ ଲା ଫୁଏଣ୍ଟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବ୍ୟବସାୟ, ବାଣିଜ୍ୟ, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମେକ୍ସିକୋ ସହ ସହଭାଗିତା ବୃଦ୍ଧି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର ମଧ୍ୟ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍ ନୋଏଲ୍ ବାରଟୋଙ୍କ ସହ ରଣନୈତିକ ସହଭାଗିତା ନେଇ ମତ ବିନିମୟ କରିଛନ୍ତି। ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପରଙ୍କୁ ସାକ୍ଷାତ କରି ଡକ୍ଟର ଜୟଶଙ୍କର ଭାରତ ୟୁକେ ଭିଜନ 2035 ଦୃଷ୍ଟିକୋଣ ଆଧାରିତ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଜୟଶଙ୍କର ବ୍ରାଜିଲ୍ ପ୍ରତିପକ୍ଷ ମୌର ଭିରା, ଜର୍ମାନ୍ ପ୍ରତିପକ୍ଷ ଜୋହେନ୍ ୱାଡିଫୁଲ୍ ଏବଂ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ରୋନାଲ୍ଡ ଲାମୋଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବୋତ୍ସୁଆନା ରାଷ୍ଟ୍ରପତି ଡୁମା ବୋକାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁଟାନ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଭାରତ ସହଯୋଗରେ ନିର୍ମିତ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନରେ ଚଳିତ ଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି କହିଲେ ନିର୍ବାଚନ ଆୟୋଗ। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ କ୍ୟୁବା ମଧ୍ୟରେ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର ଏବଂ ଶିଶୁଙ୍କୁ ନିମୋନିଆରୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ।